ଚିତ୍ର ତେର ଯୀଶୁଙ୍କର ଜନମ ଜୋସେଫ ଆର୍ ମେରି ବେଥଲହାମ ବୋଲି ଗୋଟେ ସହରକେ ଗଲେ ସେଠାନେ ସେମାନଙ୍କେ କେନ୍ ଘର ବି ନେଇ ମିଲ୍ଲା କାଁ ଯେ ବୋଇଲେ ସେ ସହରନେ ବେଶୀ ଭିଡ଼ ଥିଲେ ସେମାନେ ଗୋଟେ ଗାଏଶାଲେ ରହିଲେ ଆର୍ ମେରି ଯୀଶୁକେ ଜନମ ଦେଲେ ସେ ରାତିନେ ସରକ ଦୁତ କେତେଟା ମେଢ଼ା ଚରଉଥିବା ଲୋକମାନଙ୍କେ ଦେଖେଇ ହେଲେ ଆର୍ ଯେନ୍ମାନେ କି ପାଖର ଭଟାନେ ମେଢ଼ା ଜଗିଥିଲେ ସେ ଯୀଶୁ ଜନମ ହେଇଥିବାଟା ସେମାନଙ୍କେ କହିଦେଲେ ତାର୍ ପଛେ ବେଶୀ ସରକ ଦୁତ ଗୀତ ଗାଇବାଟା ଆର୍ ପ୍ରଶଂସା କରବାଟା ଆକାଶନେ ଦେଖି ହେଲା ମେଢ଼ା ଚରଉମାନେ ରକ୍ଷାକର୍ତ୍ତାକେ ଦେଖିଗଲେ।